କାହାକୁ କହିବା କାହାକୁ କହିବା ପରଦେଶୀ ସାଥୀ କାହାକୁ କହିବା ପରଦେଶୀ ସାଥୀ କିଏ ଠି ପ୍ରତିବେଶୀ
ନିଜେ ବାଛୁଥିବା ଶ୍ୱାସ କଟା ଯଦି କାଢି ନିଏ ପାଦ ତଳ ମାଟି କାଢି ନିଏ ପାଦ ତଳ ମାଟି
କାହାକୁ କହିବା ପାଦର ଶିକୁଳି ଫିଟିଗଲା ବୋଲି ଦେଖିଥିଲେ କେତେ ସ୍ୱପ୍ନ ସ୍ୱରାଜ ସୁରୁଜ ଆକାଶେ ଉଇବ ନୂଆ ସମାଜର ହେବ ଜନ୍ମ ନ ରହିବ ଆଉ ଜାତି ଧର୍ମ ଭେଦ ପେଟକୁ ମିଳିବ ଦାନା ମୁଣ୍ଡ ଗୁଞ୍ଜିବାକୁ ଚାଳଟିଏ ଥିବ ଦେହକୁ ମିଳିବ କନା ଦେହକୁ ମିଳିବ କନା ସପନ ଆମର ସପନ ଆମର ସପନରେ ଅଛି ପାହିତ ଯାଉଛି ରାତି
ନିଜେ ବାଛୁଥିବା ଶ୍ୱାସ କଟା ଯଦି କାଢି ନିଏ ପାଦ ତଳ ମାଟି କାଢି ନିଏ ପାଦ ତଳ ମାଟି
କାହାକୁ କହିବା କମାର ବୁଡ଼ିଲା କୁମ୍ଭାର ବୁଡ଼ିଲା ବୁଣାକାର ଗଲା ହଜି ବଢ଼େଇବେ ଉଷା ବେପାରୀ ନେଲେ ଲୁହ ନିଗାଡ଼ୁଛି ଚାଷୀ କ୍ଷେତର ମୂଲିଆ ସର୍ବହରା ହେଲା କ'ଣ ହେଲା ହତ ଶିରୀ ଦେଶୀ ଆଶା ସକ ବିଦେଶୀ ସାଜିଲେ ଗଲା ଆମ ସୁଖ ଶିରୀ ଗଲା ଆମ ସୁଖ ଶିରୀ ସ୍ୱରାଜ ବାସନା ବାସନା ମନରୁ ଯାଇନି ଦେଶ ତା ଗଲାଣି ହଜି
ନିଜେ ବାଛୁଥିବା ଶ୍ୱାସ କଟା ଯଦି କାଢ଼ିନି ପାଦ ତଳ ମାଟି କାଢ଼ିନି ପାଦ ତଳ ମାଟି
କାହାକୁ କହିବା ଯାଏ କମ୍ପାନୀ ବୁକୁରେ ସହର ଛାତିରେ ନିଆ ନୂଆ ସମାଜର ନିର୍ମାତା ମାନେ ଚିନ୍ତା ବା କରିବେ କିଆ କୁହ ତୁମେ ଆଜି କାହା କବରରେ ଲେଖିବ ହେ ଇତିହାସ ଶହେ ଦଶ କୋଟି ଦେଶଟାରେ ଯଦି ଶହେ କୋଟି ହେବେ ନାଶ ଶହେ କୋଟି ହେବେ ନାଶ ଦେଖି ତୁମ ଲୀଳା ଦେଖି ତୁମ ଲୀଳା ରକତ ଆମର ଯାଇଛି ଆଜି ହେ ତାତି
ନିଜେ ବାଛୁଥିବା ଶ୍ୱାସ କଟା ଯଦି କାଢ଼ିନିଏ